ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଶ୍ରୀକ୍ଷେତ୍ର ପୁରୀନ ଗଲାକେଲ ରାତି ହେରାପଞ୍ଚମୀ ନୀତି ଶେଷ ହୋଇଛେ। ସେବକ ଓ ଦାସୀମାନଙ୍କର ସାଙ୍ଗେ ମା ଲକ୍ଷ୍ମୀ ଶରଦା ବାଲିନ ବିଜେ ହୋଇକରି ନନ୍ଦୀଘୋଷ ରଥ ଭାଙ୍ଗିଛନ୍। ରଥନ ଲାଗିଥିବାର ହଂସ ପଟାର ଗୋଟିଏ ଅଂଶକେ ମା ଲକ୍ଷ୍ମୀଙ୍କର ତରଫୁ ସେବକମାନେ ଭାଙ୍ଗିଥିଲେ। ଇତାରୁତୁରୁ ଶ୍ରୀଗୁଣ୍ଡିଚା ଘରେ ବିଜେ ହୋଇକରି ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ଆଜ୍ଞାମାଲ ପାଇଥିଲେ। ତାରୁତୁରୁ ହେରାଗୌରୀ ସାହି ଦେଇକରି ମହାଲକ୍ଷ୍ମୀ ଶ୍ରୀମନ୍ଦିରକେ ଫେରିଛନ୍। ଇ ବିଶେଷ ନୀତି ଲାଗି ବଡ଼ଦାଣ୍ଡନ ଆଧ୍ୟାତ୍ମିକ ପରିବେଶ ଦେଖବାରକେ ମିଳିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦୁଆର ଆଗରେ ଥିବାର ମହାପ୍ରଭୁମାନଙ୍କର ତିନି ରଥର ଦକ୍ଷିଣ ମୋଡ଼ ହେବା। ତିନି ରଥକେ ଏଜ୍ ଘିଚି କରି ନାକଚଣା ଦୁଆରକେ ନିଆଯିବା। ପହିଲା ଦର୍ପଦଳନ, ତାରୁତୁରୁ ତାଳଧ୍ୱଜ ଆର୍ ଶେଷେ ନନ୍ଦୀଘୋଷ ରଥ ଘିଚାଯିବା। ଇତାର ଆଗନୁ ଗଲାକେଲ ତିନି ରଥର ତିଥି ଯାଞ୍ଚ କରାଯାଇଛି। ମୁଖ୍ୟ ବିଶ୍ୱକର୍ମା, ଭୋଇ ସେବକ, କମାର ସେବକ, ଇଞ୍ଜିନିୟର ଆର୍ ରଥ ଯାଞ୍ଚ କମିଟିର ତତ୍ତ୍ୱାବଧାନରେ ଏହି ତିଥିର ଯାଞ୍ଚ କରାଯାଇଥିଲା। ସେବାନିବୃତ୍ତ ଅଗ୍ନିବୀରମାନଙ୍କୁ ସିଆଇଏସ୍ଏଫ୍, ବିଏସ୍ଏଫ୍, ସିଆର୍ପିଏଫ୍, ଏସ୍ଏସ୍ବି ବାଗି କେନ୍ଦ୍ରୀୟ ସଶକ୍ତ ପୁଲିସ୍ ବାହିନୀର କନେଷ୍ଟବଲ ପଦବୀ ଲାଗି 10% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା। ଏଥିଲାଗି ସବୁ ତିଆରି ଶେଷ ହୋଇଛି ବୋଲି ସିଆଇଏସ୍ଏଫ୍ର ମହାନିର୍ଦ୍ଦେଶକ ନିନା ସିଂ କହିଛନ୍। ସେ କହିଛନ୍ ଯେ ସେନାନିବୃତ୍ତ ଅଗ୍ନିବୀରଙ୍କ ଲାଗି ଶାରୀରିକ ଦକ୍ଷତା ପରୀକ୍ଷା ଛାଡ଼ କରାଯିବା। ଇତାର ଛଡ଼ା ସେମାନଙ୍କର ବୟସ ସୀମା ଭିଲ୍ କୋହଲ କରାଯିବା। ପହିଲା ବେଜ୍ ଲାଗି 5 ବଛର ଆର୍ ପରବର୍ତ୍ତୀ ବେଜ୍ ଲାଗି 3 ବଛର ବୟସ କୋହଲ ହେବା। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ତରଫୁ ଭିନ୍ନଭିନ୍ ଖାଦ୍ୟ ସାମଗ୍ରୀ ଓ ପରିବା ଦାମର ତାଲିକା ଜାରି କରାଯାଇଛି। ବ୍ୟବସାୟୀମାନେ ତାଲିକା ଥିବା ଦାମନୁ ଅତକା ଦାମ ଥି ଦର ବିକିଲେ ସେମାନଙ୍କର ବିରୋଧ ନ ବିଭାଗ ତରଫୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ବିଭାଗ ତରଫୁ ଭୁବନେଶ୍ୱର ସହିତ କଟକ, ସମ୍ଭଲପୁର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଓ ବଲାଙ୍ଗୀର ବାଗିର ସହରର ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଓ ପରିବାର ଦାମର ତାଲିକା ବାହାରିଛି। ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି କ୍ୱିଣ୍ଟଲ ପିଛା 3100 ଟଙ୍କା ଧାରିଜ କରିଛନ୍। ଏବା ଖରିଫ୍ ଋତୁତି ଇଟା ଲାଗୁ କରାଯିବା। ଚାଷୀମାନେ ଯେନ୍ତା ସୁବିଧାତି ଧାନ ବିକିକରି ଟଙ୍କା ପାଇପାରିବେ ସେଥିର୍ଲାଗି ଧ୍ୟାନ ଦେବାରକେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏବା ଖରିଫ୍ ଋତୁତି ଧାନ କିଣିବା ନେଇକରି ମନ୍ତ୍ରୀ ଶ୍ରୀ ପାତ୍ର ଅଧ୍ୟକ୍ଷତାତି ଗଲାକେଲ ଗୋଟିଏ ସମନ୍ୱୟ ବୈଠକ ହୋଇଥିଲା। ବୈଠକଟି ରାଜ୍ୟରେ ଥିବାର ମଣ୍ଡି ଓ ଧାନ କିଣିବାର ବାବଦେ ଚାଲୁଥିବାର ବ୍ୟବସ୍ଥା ଉପରେ ଅଧିକାରୀମାନଙ୍କ ମନ୍ତ୍ରୀ ଶ୍ରୀ ପାତ୍ର ପଚାରିକରି ବୁଝିଥିଲେ। ଜାତିଗତ ଆୟ ବାସସ୍ଥାନ ବାଗିର ପ୍ରମାଣପତ୍ର ଧାରି ସମୟ ଭିତରେ ଆବେଦନକାରୀଙ୍କୁ ଦେବାରକେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରର ଗଲାକେଲ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ହୋଇଥିବାର ସମୀକ୍ଷା ବୈଠକଟି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ନିର୍ଦ୍ଦେଶ ଦେଇଛନ୍। ସେ କହିଛନ୍ ଯେ ସବୁ ପ୍ରମାଣପତ୍ର ଦେବା ଲାଗି ସମୟ ଧାରିଜ କରାଯାଇଛି। ଧାରି ସମୟ ଭିତରେ ଛାତ୍ରଛାତ୍ରୀମାନେ ଯେନ୍ତା ଏହି ସବୁ ପ୍ରମାଣପତ୍ର ପାଇବେ ସେଥିଲାଗି ତହସିଲଦାରମାନେ ଜୋର୍ ଦୋନ୍ ବୋଲି ଶ୍ରୀ ସାହୁ କହିଛନ୍। ଶିକ୍ଷା ଜରିଆ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବାର ଲାଗି ଭିଭିଭୂମି ବିକାଶର ଦରକାର ରହିଛି। ଏଥିଲାଗି ରାଜ୍ୟ 450ଟା ଆବଶ୍ୟକ ସ୍କୁଲ୍ର ଯୁଦ୍ଧକାଳୀନ ଭିତ୍ତିତି ହଷ୍ଟେଲ ତିଆରି କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କୁ ନିଯୁକ୍ତି କରାଯାଇଛି। ଏ ବାବଦେ ଗଲାକେଲ ଆଇନ ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାବାର ସହିତ ପରବର୍ତ୍ତୀ ନିର୍ଦ୍ଦେଶନାମା ବାହାରବାର ତକ୍ କୃଷି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱଥି ବିଲ୍ ରହିବେ। ପିଏମ୍ ପୋଷଣ ବାବଦେ ଭୁବନେଶ୍ୱରର ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗଲାକେଲ ମୂଲ ହୋଇଛି। ଇତି ଗୁଣବତ୍ତାଯୁକ୍ତ ଖାଦ୍ୟ ତିଆରି କରବାର, ଭଲ ମାନର ଜିନିଷ ବ୍ୟବହାର କରବାର, ରାନ୍ଧବାର ପ୍ରଣାଳୀ, ଆବର୍ଜନା ପରିଚାଳନା, ପୋଷଣ ଉଦ୍ୟାନର ଉନ୍ନତିକରଣ ବାବଦେ ଆଲୋଚନା ହୋଇଛି। କେନ୍ଦ୍ର ସରକାରଙ୍କର ପିଏମ୍ ପୋଷଣ, ମିଳିତ ଜାତିସଂଘ, ବିଶ୍ୱ ଖାଦ୍ୟ ସଂଗଠନ ଓ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫୁ ଏହି କାର୍ଯ୍ୟକ୍ରମ କରାଯିବା। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏବେ ମାସ 7 ତାରିଖ ତକ୍ ଏହି ପ୍ରଶିକ୍ଷଣର 8ଟା ଖେପ ଚାଲିବା। ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲିଟାଣେ ଚାଲିଥିବା ରଥଯାତ୍ରାର ଗଲାକେଲ ହେରାପଞ୍ଚମୀ ନୀତି ହୋଇଯାଇଛି। ଗୋଟିଏ ସୁସଜିତ ରଥଟି ମହାଲକ୍ଷ୍ମୀ ମାଉସୀମା ମନ୍ଦିରକେ ଆସିଥିଲେ। ଏତା ଋତୁରୁ ସେବକମାନେ ମହାଲକ୍ଷ୍ମୀଙ୍କର ତରଫୁ ନନ୍ଦୀଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ। ଏତାର ସହିତ ପଞ୍ଚ ଉପଚାର ବିଧିଥି ମହାଲକ୍ଷ୍ମୀଙ୍କର ପୂଜା କରାଯାଇଥିଲା। তিন বর্ষিয়া এলএলবি থি না লেখাবার আবেদন গলাকেল শেষ হয়েছে। উচ্চশিক্ষা বিভাগ তরফ সামস ওয়েবসাইট জরিয়াতে চালিথিবা না লেখা প্রক্রিয়াটি 380টা সিট লাগি 2109 জন আবেদন করিথিবার বেলে 1853 জন অনলাইন ফিল দাখল করিছন। না লেখা প্রক্রিয়ার 3টা শিক্ষানুষ্ঠান যোগ দেইছন। উচ্চশিক্ষা বিভাগের বিজ্ঞপ্তি অনুসারে 18 তারিখ দিন পহেলা চয়ন তালিকা বাহারবা। এছিনির আঞ্চলিক খবর ইন শেষ হলা। আরবেলের আঞ্চলিক খবর শুনিপারবে রাতে 7:02 মিনিট থি। জুহার।